ಯಶೈವ ಪಾದಂ ಭುಜ ಭಕ್ತಿ ಲಭ್ಯ ಪ್ರೇಮಾಭಿಧಾನ ಪರಮಪಮ ತಸ್ಮೈ ಜಗನ್ ಮಂಗಳ ಮಂಗಳ ಚೈತನ್ಯ ನಮೋ ನಮಸ್ತೆ ಚೈತನ್ಯ ಆನಂದ ಲೀಳಾಮಯ ವಿಗ್ರಹಾಯ ಹಿಮಾವದಿವ್ಯೋ ಛವಿ ಸುಂದರಾಯ ತಸ್ಮೈ ಮಹಾಪ್ರೇಮ ರಸ ಪ್ರದಾಯ ಚೈತನ್ಯ ಚಂದ್ರಾಯ ನಮೋ ನಮಸ್ತೆ ಚೈತನ್ಯ ಜನ್ನಾಪ್ತು ಕರ್ಮ ನಿಷ್ಠೈರ್ನ ಚ ಸಮಧಿಗತಂ ಜತಪ ಧ್ಯಾನ ಜುಗೈರ್ ವೈರಾಗೈ ಸ್ತ್ಯಾಗಸ್ತತ್ತಸ್ತುತಿಭಿರಪಿ ನಾದತ ಕೀರ್ತಂಚಾಪಿ ಕೈಶ್ಚಿತ್ ಗೋವಿಂದ ಪ್ರೇಮ ಭಾಜಂಗಪಿ ನ ಚ ಕಲಿತಂ ದದ ರಹಸ್ಯಂ ಸ್ವಯಂ ಚ ನಾಮ್ನೈವ ಪ್ರಾದುರಾಸೀತ್ ಅವತರತಿ ಪರಿಜತ್ರ ನೌಮಿ ಗೌರಂ ಶ್ರೀ ಚೈತನ್ಯ ಚಂದ್ರಾಯ ನಮಃ ಶ್ರೀ ಚೈತನ್ಯ ಚರಿತಾಮೃತ ಆದಿಲೀಳಾ ଗୌଡ଼ଦେଶର ଭକ୍ତ ଗୌଡ଼ଦେଶ କଥା କହିଲା ପରେ ବର୍ତ୍ତମାନ ନୀଳାଚଳରେ ପ୍ରଭୁ ମହାପ୍ରଭୁଙ୍କ ସାଥିରେ ଯେଉଁ ଯେଉଁ ଭକ୍ତମାନେ ଥିଲେ ସେ ସମ୍ବନ୍ଧରେ ସଂକ୍ଷେପରେ କିଛି କହୁଛନ୍ତି। ତେଣୁ ନୀଳାଚଳରେ ଯେଉଁ ସବୁ ଭକ୍ତ ଥିଲେ ସେମାନଙ୍କ ମଧ୍ୟରେ ଯେଉଁ ସବୁ ଆସିଥିଲେ ମହାପ୍ରଭୁଙ୍କ ସାଥିରେ ଆଉ ରହିଥିଲେ ନୀଳାଚଳ ଜଗନ୍ନାଥପୁରୀ ଧାମରେ ସେମାନଙ୍କ ମଧ୍ୟରେ ପରମାନନ୍ଦପୁରୀ ଆଉ ସ୍ୱରୂପ ଦାମୋଦର ଦାସ ଏ ମହାପ୍ରଭୁଙ୍କର ହାର୍ଟ ଆଣ୍ଡ ସୋଲ୍ ହୃଦୟ ସ୍ୱରୂପ ଥିଲେ। ଆଉ ଅନ୍ୟ ଭକ୍ତମାନଙ୍କ ଭିତରେ ଥିଲେ ଗଦାଧର ଜଗଦାନନ୍ଦ ଶଙ୍କର ବକ୍ରେଶ୍ୱର ଦାମୋଦର ପଣ୍ଡିତ ଠାକୁର ହରିଦାସ ରଘୁନାଥ ବୈଦ୍ୟ ଆଉ ରଘୁନାଥ ଦାସ। ୟାପରେ ଭାଷ୍ୟ ଦେଇ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେବ ଶ୍ରୀ ଭକ୍ତିଦାନ ସ୍ୱାମୀ ରୂପାଜୀ ମହାରାଜ କହିଛନ୍ତି ଯେ ଚୈତନ୍ୟ ଭାଗବତ ଅନ୍ତଲୀଳା ପଞ୍ଚମ ପରିଚ୍ଛେଦରେ ରଘୁନାଥ ବୈଦ୍ୟଙ୍କର କଥା କୁହାଇଛି। ସେଥିରେ ବର୍ଣ୍ଣନା ଅଛି ସେ ରଘୁନାଥ ବୈଦ୍ୟ ପାଣିହାଟିରେ ଯେତେବେଳେ ମହାପ୍ରଭୁ ରହୁଥିଲେ ସେତେବେଳେ ତାଙ୍କୁ ଦେଖିବାକୁ ଦର୍ଶନ କରିବାକୁ ଆସିଥିଲେ। ଆଉ ସେ ଜଣେ ମହାଭାଗବତ ତାଙ୍କ ବହୁ ସଦ୍ଗୁଣ ଥିଲା। ଚୈତନ୍ୟ ଭାଗବତର କଥା ଅନୁଯାୟୀ ସେ ପୂର୍ବ ଲୀଳାରେ ରେବତୀ ବଳରାମଙ୍କର ଶକ୍ତି ରେବତୀ ଥିଲେ ଆଉ ଯାହାଙ୍କ ଉପରେ ସେ କୃପା ଦୃଷ୍ଟି ପକାଉଥିଲେ ତାଙ୍କେ ସେ ତାଙ୍କର କୃଷ୍ଣ ଚେତନା ଜାଗ୍ରତ ହେଉଥିଲା କୃଷ୍ଣ ଭକ୍ତି ଜାଗ୍ରତ ହେଉଥିଲା। ସେ ଜଗନ୍ନାଥପୁରୀରେ ଏ ସମୁଦ୍ରକୂଳରେ ରହୁଥିଲେ ଏବଂ ସେ ଏକ ପୁସ୍ତକ ପ୍ରଣୟନ କରିଛନ୍ତି ତାର ନାମ ହେଉଛି ସ୍ଥାନ ନିରୂପଣ ହେଲା କଥା। ଏହାପରେ ଆଉ ଅନେକ ଭକ୍ତଙ୍କ କଥା ସେ କହିବେ। ତେବେ କହିବାର ତାତ୍ପର୍ଯ୍ୟ ରହୁଛି ମହାପ୍ରଭୁଙ୍କର ଲୀଳା ରହସ୍ୟ। ମହାପ୍ରଭୁଙ୍କର ଲୀଳାରେ ଯେଉଁମାନେ ଅଂଶଗ୍ରହଣ କରୁଛନ୍ତି ସେମାନେ ପୂର୍ବେ ସମସ୍ତେ ବ୍ରଜଲୀଳାରେ ଥିଲେ, ସମସ୍ତେ ବ୍ରଜଲୀଳାରେ ରାଧାକୃଷ୍ଣଙ୍କର ଲୀଳାରେ ଅଂଶଗ୍ରହଣ କରିଥିଲେ, ସେମାନେ ମଧ୍ୟ ମହାପ୍ରଭୁଙ୍କ ଲୀଳାରେ ଅଂଶଗ୍ରହଣ କରିଥିଲେ। ତେଣୁ ବ୍ରଜଲୀଳା ଆଉ ନବଦୀପ ଲୀଳା ବା ମହାପ୍ରଭୁଙ୍କର ଲୀଳା ଏକ ଲୀଳା, ଗୌର ଲୀଳା କୃଷ୍ଣ ଲୀଳା ଏକ ଲୀଳା, ତଫାତ୍ କିଛି ନାହିଁ। ଗୌର ହିଁ କୃଷ୍ଣ, କୃଷ୍ଣ ହିଁ ଗୌର, କୌଣସି ତଫାତ୍ ନାହିଁ। ତତ୍ତ୍ୱଗତ ବିଚାରରେ କିଛି ତଫାତ୍ ନାହିଁ। ଏ ବହୁ ଶାସ୍ତ୍ର ପ୍ରମାଣ ଦିଆଯାଇଛି। କେବଳ ଭାବାନ୍ତରଟି ହେଉଛି ମହାଭାବ ଚିନ୍ତାମଣି ସ୍ୱରୂପା ରାଧାଙ୍କ ସହିତ ଏକୀଭୂତ ତତ୍ତ୍ୱ ହେଉଛନ୍ତି ଗୌର। ବ୍ରଜଲୀଳାରେ ବ୍ରଜରାଜ ଶୃଙ୍ଗାର ରସରାଜ କୃଷ୍ଣ, ମହାଭାବ ଚିନ୍ତାମଣି ସ୍ୱରୂପା ଶ୍ରୀମତୀ ରାଧାଣୀ ଦୁଇ ତନୁ। ରସରାଜ ସ୍ୱୟଂ ରୂପ ତତ୍ତ୍ୱ ମହାଦନାକ୍ଷ ମହାଭାବ ପୃଥକ ରୂପେ ପ୍ରକାଶିତ ରଜଲୀଳାରେ, କିନ୍ତୁ ଗୌର ଲୀଳାରେ ସ୍ୱୟଂ ରୂପ ରସରାଜ କୃଷ୍ଣଙ୍କ ସହିତ ମହାଭାବମୟୀ ରାଧା ଏକୀଭୂତ ହୋଇଛନ୍ତି। ଏହି ହେଉଛି ଭାବାନ୍ତର। ଏହା ବ୍ୟତୀତ ତତ୍ତ୍ୱତଃ ଗୌର କୃଷ୍ଣଙ୍କ ମଧ୍ୟରେ କୌଣସି ଭେଦ ନାହିଁ। ନନ୍ଦ ସୁତ ବୋଲି ଯାହାରେ ଭାଗବତେ ଗାଇ ସେଇ କୃଷ୍ଣ ଅବତୀର୍ଣ୍ଣ ଚୈତନ୍ୟ ଗୋଷାଇ, ଗୌର ସ୍ୱରୂପର ଭାବ ବିଶେଷ ହେଲା ରାଧା ଭାବ ଦ୍ୱିତୀୟ ସୁବଳିତ। ସେ ରାଧା ଭାବ କାନ୍ତିକୁ ଅଙ୍ଗୀକାର କରିକିରି କୃଷ୍ଣ ଗୌର ରୂପରେ ପ୍ରକାଶିତ ହୋଇଛନ୍ତି। ଚୈତନ୍ୟ ଆଖ୍ୟାନ ପ୍ରକଟ ମଧୁନା ତଦ୍ୱୟଂ ଚୈକ୍ୟମାତ୍ମ ଏ ବହୁ କଥା ଅଛି। ସାକ୍ଷାତ ରାଧା ମଧୁରୀ ବିପ ପ୍ରଭାତୀ ଗୌରାଙ୍ଗ ଚନ୍ଦ୍ର ଚୈତନ୍ୟ ଚନ୍ଦ୍ରାମୃତରେ ତୁଦାନନ୍ଦ ସଂସ୍କୃତି କଥା ତାତ୍ପର୍ଯ୍ୟ ହେଉଛି କୃଷ୍ଣ ହିଁ ଗୌର, ଗୌର ହିଁ କୃଷ୍ଣ, କୃଷ୍ଣ ଲୀଳା ହିଁ ଗୌର ଲୀଳା, ଗୌର ଲୀଳା ହିଁ କୃଷ୍ଣ ଲୀଳା। ଯେପରି ନାମ ନାମ ହିଁ ଅଭିନ୍ନ, ଶ୍ରୀମନ୍ନାମ ଶ୍ରୀମନ୍ନାମ ତତ୍ତ୍ୱ ତ ଅଭିନ୍ନ, ହେଲେ ମଧ୍ୟ ପୂର୍ବସ୍ମାତ୍ ପରମେବ ହନ୍ତକରଣମ୍ ଏ କଥା କୁହାଯାଇଛି। ଠିକ ସେହିପରି ଭାବ ବୈଶିଷ୍ଟ୍ୟ ବଶତଃ ଗୌର ଲୀଳାରେ କୃପା ବୈଶିଷ୍ଟ୍ୟ ଆଉ ସ୍ୱାଦର ବୈଶିଷ୍ଟ୍ୟ ବିଶେଷ ଭାବରେ ଅଭିବ୍ୟକ୍ତ ହେଇଛି। ଏତିକି କଥା, ନଚେତ୍ ଗୌର ଲୀଳା ହିଁ କୃଷ୍ଣ ଲୀଳା, କୃଷ୍ଣ ଲୀଳା ହିଁ ଗୌର ଲୀଳା, ଗୌର ହିଁ କୃଷ୍ଣ, କୃଷ୍ଣ ହିଁ ଗୌର, ଅନ୍ୟ କଥା ନାହିଁ। ସେ ଗୌର ଲୀଳାର ଚମତ୍କାରିତା ରହିଛି, କାରଣ କୃପା ବୈଶିଷ୍ଟ୍ୟ ଆଉ ଆସ୍ୱାଦନ ବୈଶିଷ୍ଟ୍ୟ ରହିଛି। ଏହି ଲୀଳାରେ ବାର୍ଷଭାନବୀ ଦେବୀ ଶ୍ରୀ ରାଧାରାଣୀଙ୍କର ଅସଂଖ୍ୟ ବଦାନ୍ୟତା, ଅପାର କାରୁଣ୍ୟ ଅନୁଗତ ଜନବତ୍ସଳତା ହିଁ ପ୍ରକାଶ ପାଇଛି। ପ୍ରାକୃତ ଅପ୍ରାକୃତ ସମଗ୍ର ସମ୍ପଦ ସମ୍ଭାର ଏକତ୍ର କଲେ ତାହା ଯେଉଁ ମାଦନାକ୍ଷ ମହାଭାବ ଧନର ଏକ କଣିକା ସହିତ ସମାନ ହୁଏ ନା, ସେହି ମହାଭାବ ଧନ ଶ୍ରୀ ରାଧାରାଣୀଙ୍କର ତଥା ସର୍ବସ୍ୱ। ଶ୍ରୀକୃଷ୍ଣ ତାହାଙ୍କର ସେହି ମାଦନାକ୍ଷ ମହାଭାବ ରୂପ ଧନ ହରଣ କରି ସେହି ଧନକୁ ହୃଦୟ ଗୁହାରେ ଲୁଚେଇ ରଖିଲେ ଏବଂ ତାହାଙ୍କର କାନ୍ତିକୁ ହରଣ କରି ସେହି କାନ୍ତି ଦ୍ୱାରା ନିଜର ଶୃଙ୍ଗାର ରସରାଜ ସ୍ୱରୂପକୁ ଢାଙ୍କି ଆତ୍ମଗୋପନ ପୂର୍ବକ ଭକ୍ତଭାବ ବିଭାବିତ ବିପ୍ରଲମ୍ବର ସାଥୁର ଗୌର ସୁନ୍ଦର ରୂପରେ ନିଜର ନିଗୁଢ଼ ବାଞ୍ଛାତ୍ରୟର ପୂର୍ତ୍ତି ସାଧନ କଲେ। ପ୍ରେମ ନାମାମୃତ ପ୍ରଦାନ ଦ୍ୱାରା ମହାବଦାନ୍ୟ ଲୀଳାମୟ ହେଲେ ଚିରାଦତ ନିଜ ଗୁପ୍ତ ବୀତଂ ସ୍ୱପ୍ରେମ ନାମାମୃତ ଅତ୍ୟୁଦାର ଆପାମର ବିତତାର ଗୌର କୃଷ୍ଣ ଜନେ ବ୍ୟସ୍ତମେ। ଯାହା ବହୁକାଳ ଯାବତ ବିତରିତ ହେଇନାହିଁ, ଯାହାକି ସୁଗୋପନୀୟ ସମ୍ପତ୍ତି ତୁଲ୍ୟ କୃଷ୍ଣଙ୍କର, ସେଇ ସ୍ୱପ୍ରେମ ନାମାମୃତ ଅର୍ଥାତ୍ ଶ୍ରୀକୃଷ୍ଣ ବିଷୟକ ପ୍ରେମ ସହିତ ଶ୍ରୀକୃଷ୍ଣଙ୍କ ଠାରୁ ଅଭିନ୍ନ ଶ୍ରୀକୃଷ୍ଣ ନାମାମୃତ ଆପା ଆମର ଜନସମାଜକୁ ଯେ ବିତରଣ କଲେ ସେ ହିଁ ପରମ କରୁଣ ଗୌର କୃଷ୍ଣଙ୍କର ଶରଣାପନ୍ନ ଆମେ ହେଉଛେ। ଶ୍ରୀକୃଷ୍ଣ ଶ୍ରୀ ଗୌର ସ୍ୱରୂପରେ ମହାଭାବମୟୀ ଶ୍ରୀ ଶ୍ରୀ ରାଧାଙ୍କର ଶ୍ରୀକୃଷ୍ଣ ଅନ୍ୱେଷଣ ଲୀଳାର ପରମପରାକାଷ୍ଠା ଅଭିବ୍ୟକ୍ତ କରିଛନ୍ତି। ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ପ୍ରେମ ପୁରୁଷୋତ୍ତମ ଶ୍ରୀ ଗୌରହରିଙ୍କର ଅନ୍ତ୍ୟଲୀଳାରେ ମୋହନାକ୍ଷ ଓ ମାଦନାକ୍ଷ ମହାଭାବର ଅନିର୍ବଚନୀୟ ଚମତ୍କାରିତା ପରିସ୍ଫୁଟ ହୋଇଛି ଏବଂ ଶ୍ରୀକୃଷ୍ଣ ନାମାନୁଶୀଳନର ମାଧ୍ୟମରେ ଶ୍ରୀକୃଷ୍ଣ ଅନ୍ୱେଷଣ ଲୀଳା ସହିତ ଶ୍ରୀକୃଷ୍ଣ ପ୍ରେମର ପରମପରାକାଷ୍ଠା ମଧ୍ୟ ପ୍ରଦର୍ଶିତ ହୋଇଛି। ସେହି ମହାବଦାନ୍ୟ ଶ୍ରୀକୃଷ୍ଣ ପ୍ରେମ ପ୍ରଦାତା ଶ୍ରୀ ଗୌରହରି ହିଁ ଆମମାନଙ୍କର ଏକମାତ୍ର ପରମାରାଧ୍ୟ ପରମାଶ୍ରୟ। ଶ୍ରୀକୃଷ୍ଣ ନାମ ସଂକୀର୍ତ୍ତନାଖ୍ୟ ଭକ୍ତି ଏହି ଭକ୍ତି ଯୋଗ ମାଧ୍ୟମରେ ପରମ ପ୍ରୟୋଜନ ଶ୍ରୀ ଗୌର କୃଷ୍ଣ ପ୍ରେମ ଲାଭ ହଏ। ରାଧା ମଦନମୋହନଙ୍କର ମିଳିତ ତନୁ ଯୁଗଳ ନାମା ଭିନ୍ନ ବିଗ୍ରହ ଶ୍ରୀ ଗୌରହରି ପଦକମଳ ମଧୁ ଦ୍ୱାରା ଏବଂ ଶ୍ରୀ ରାଧା ଗୋବିନ୍ଦଙ୍କର ମିଳିତ ତନୁ ଯୁଗଳ ନାମା ଭିନ୍ନ ଶ୍ରୀ ଗୌରହରି ବଦନ କମଳ ମଧୁ ଦ୍ୱାରା ରାଧା ଗୋପୀନାଥଙ୍କର ମିଳିତ ତନୁ ଶ୍ରୀ ଯୁଗଳ ନାମା ଭିନ୍ନ ବିଗ୍ରହ ଗୌରହରି ବକ୍ଷକମଳ ମଧୁ ଦ୍ୱାରା ଯାହାଙ୍କୁ ଆତ୍ମସାତ କରିଛନ୍ତି ସେହି ଶ୍ରୀ ଗୌରଗତ ପ୍ରାଣ ଏକମାତ୍ର ସ୍ୱରୂପ ରୂପ ପ୍ରମୁଖ ମହାଜନମାନଙ୍କର ଅନୁଗ ସାଧୁ ମହାନ୍ତମାନଙ୍କର ଆନୁଗତ୍ୟରେ ଯେଉଁମାନେ ଗୌରହରିଙ୍କର ପ୍ରଚାରିତ ରାଧାତନ୍ତ୍ର ପ୍ରକାଶିତ ମହାମନ୍ତ୍ରର ଅନୁସରଣ କରନ୍ତି ସେମାନେ ହିଁ ମହାଭାବର ଚରମ ଅବସ୍ଥା ଉପଲବ୍ଧି କରିପାରନ୍ତି, ଅର୍ଥାତ୍ ସେମାନେ ଭକ୍ତି ରସର ସାରମର୍ମ ଆସ୍ୱାଦନ କରନ୍ତି। ଏଠାରେ ବିଶେଷ କରି ସେ କଥା କୁହାହେଇଛି ଏ ଯୋଉ ଜଗନ୍ନାଥ ପୁରୀରେ ଯୋଉମାନେ ଥିଲେ ସେମାନେ ମଧ୍ୟ ଦୁଇ ଜଣ ପରମାନନ୍ଦ ପୁରୀ ସ୍ୱରୂପ ଦାନ୍ଦର ଇଏ ହେଉଛନ୍ତି ମହାପ୍ରଭୁଙ୍କର ହୃଦୟ ସ୍ୱରୂପ, ସେ କଥାଟା ଏଠି କୁହାଯାଉଛି। ସେଇ ଯୋଉମାନେ ଅତି ଅନ୍ତରଙ୍ଗ, ଯୋଉମାନେ ଅତି ଅନ୍ତରଙ୍ଗ ଗୌରବତ ପ୍ରାଣ, ଏକମାତ୍ର ସେ ସ୍ୱରୂପ ରୂପ ପ୍ରମୁଖ ମହାଜନ ମାନଙ୍କର ଅନୁଗତ ସାଧୁ ମହାନ୍ତ ମାନଙ୍କର ଅନୁଗତ୍ୟରେ ଯୋଉମାନେ ଗୌରହରିଙ୍କର ପ୍ରଚାରିତ ରାଧାତନ୍ତ୍ର ପ୍ରକାଶିତ ମହାମନ୍ତ୍ର ହରେ କୃଷ୍ଣ କୃଷ୍ଣ ହରେ ହରେ ହରି ରାମ ହରି ରାମ ରାମ ରାମ, ଏ ରାଧାତନ୍ତ୍ର ପ୍ରଚାରିତ ମହାମନ୍ତ୍ର ଇଏ ଅନୁଶୀଳନ କରନ୍ତି ସେଇମାନେ ମହାଭାବର ଚରମ ଅବସ୍ଥା ଉପଲବ୍ଧି କରିପାରନ୍ତି, ସେଇମାନେ ଭକ୍ତିରସର ସାର ମର୍ମ ଆସ୍ୱାଦନ କରିପାରନ୍ତି। ଏ ପ୍ରେମରସ ନହେଲେ ପବନା ଅବ୍ୟଭିଚାରିଣୀ, ପ୍ରେମ ଭକ୍ତି ହିଁ ପ୍ରୟୋଜନ ତତ୍ଵ। କେବଳ ପ୍ରେମ ଦ୍ୱାରା ଯେଉଁ ସେବା ସେ ହିଁ ହେଉଛି କେବଳ ଭକ୍ତି ହିଁ ଅବ୍ୟଭିଚାରିଣୀ ପ୍ରେମ ଭକ୍ତି, ତାହା ହିଁ ପରମ ପ୍ରୟୋଜନ। ସେଇ ପ୍ରେମ ପରାକାଷ୍ଠା ଏକମାତ୍ର ଗାନ୍ଧର୍ବିକା ଶ୍ରୀମତୀ ରାଧାରାଣୀଙ୍କ ଠାରେ ପରିଲକ୍ଷିତ ହୁଏ। ସ୍ୱରୂପାନନ୍ଦ ଅପେକ୍ଷା ଶ୍ରୀ ଗାନ୍ଧର୍ବାଙ୍କର ପ୍ରେମ ପ୍ରକାଷ୍ଠା ଆସ୍ୱାଦନ ହିଁ ଏକମାତ୍ର ପରମ ପ୍ରୟୋଜନ। ଉନ୍ନତ ଉଜ୍ଜଳ ରସ ସମୃଦ୍ଧ ଶ୍ରୀ ଗୌରସ୍ୱରୂପରେ ତାହା ହିଁ ପରିଲକ୍ଷିତ ହୁଏ। ଭକ୍ତାଶ୍ରିତ ସାଧକ ଜୀବଙ୍କର ଆଶ୍ରଜାତୀୟ ପ୍ରେମ ପ୍ରକାଷ୍ଠାର ଅନୁସରଣ ହିଁ ଚରମ କଲ୍ୟାଣପ୍ରଦ ବିଷୟ ଅର୍ଥାତ୍ ଶ୍ରୀକୃଷ୍ଣ ସୁଖ ସାଧିକା ସେବାପ୍ରଦ ବ୍ୟାପାର। ଭକ୍ତିଭାବ ବିଭାବିତ ଶ୍ରୀ ଗୌରହରି ମହାବଲାନ୍ୟ ଲୀଳାରେ ସେହି ଚରମ କଲ୍ୟାଣପ୍ରଦ ଭଜନ ପ୍ରଣାଳୀ ଶ୍ରୀକୃଷ୍ଣ ସଂକୀର୍ତ୍ତନ ମାଧ୍ୟମରେ ଦର୍ଶାଇଛନ୍ତି, ଏହା ହିଁ ତାଙ୍କର ଉଦାର୍ଯ୍ୟର ପ୍ରକାଷ୍ଠା। ଚୈତନ୍ୟ ଚନ୍ଦ୍ରୈରୋଦୟା ସ୍ୱରୂପ ରସରାଜ ସ୍ୱୟଂ ଶ୍ରୀକୃଷ୍ଣଙ୍କର ରସାସ୍ୱାଦନ କାମନା ମୂଳରେ ଅଛି ବିସ୍ମୟ ରୂପ ଦେଖି ଆପନାର କୃଷ୍ଣ ରହିଲ ଚମତ୍କାର ମାଧୁର୍ଯ୍ୟ ନିଳୟ କୃଷ୍ଣ ଆପନ ମାଧୁର୍ଯ୍ୟ ହରି ଆପନ ଆର୍ମନ ଆପନି ଆପନା ଚାହିଁ କରିତେ ଆସ୍ୱାଦନ ଅପରିକଳିତ ପୂର୍ବକ ଚମତ୍କାରୀ ସ୍ଫୁରତି ମମ ଗରିଆନି ସ ମାଧୁର୍ଯ୍ୟ ଗୁଣ ଅୟଙ୍ଗମ ଅପି ହନ୍ତ ପ୍ରେକ୍ଷ ଜଲୁବ୍ଧ ଚେତା ସ ରଭସଂ ଉପଭୋକ୍ତୁ କାମଯେ ରାଧିକେବ। ଏ ଶିଲ ରୂପକ ସ୍ୱାମୀ ଅଳ୍ପନାଧରେ ବର୍ଣ୍ଣନା ଦେଇଛନ୍ତି। ନିଜ ରୂପଟାକୁ ଦେଖି ସଠିକ ମଣିମୟ ସ୍ତମ୍ଭରେ ନିଜ ରୂପଟାକୁ ଦେଖି କୃଷ୍ଣ କହିଲେ ହାୟ ପ୍ରଗାଢ଼ ମାଧୁର୍ଯ୍ୟ ଚମତ୍କାରକାରୀ ଅଭିଚାରିତ ପୂର୍ବ ଚିତ୍ରିତ ଶ୍ରେଷ୍ଠ ପୁରୁଷଟି କେ, ଏହାଙ୍କୁ ମୁଁ କ୍ଷୁବ୍ଧ ଚିତ୍ତରେ ଦେଖୁଛି ଓ ରାଧାଙ୍କ ପରି ବଳପୂର୍ବକ ଆଲିଙ୍ଗନ କରିବାକୁ ଇଚ୍ଛା କରୁଛି। ଏଇ ଭାବଧାରା ହେଲା ଆପନା ମାଧୁର୍ଯ୍ୟ ହରି ଆପନା ଆର୍ମନ ଆପନା ଆପନା ଚାହେଁ କରିତେ ଆସ୍ୱାଦନ, ଇଏ ହେଉଛି ଚମତ୍କାର। ସେଇ କୃଷ୍ଣ ହିଁ ଯେତେବେଳେ ଶ୍ରୀକୃଷ୍ଣ ଚୈତନ୍ୟ ରୂପରେ ବିପ୍ରଲମ୍ବ ରସମୟୀ ଲୀଳା ଆବିଷ୍କାର କରି ନୀଳାଚଳରେ ରଥାଗ୍ରରେ ଗୋପୀ ଭାବନମତ୍ତ ହୋଇ ନୃତ୍ୟ କରନ୍ତି, ସେତେବେଳେ ସେଇ ନୃତ୍ୟ ଦର୍ଶନରେ ଜେନାସି ଜଗତ ଆଉ ଚିତ୍ର ଜଗନ୍ନାଥ ବି ବିସ୍ମିତ, ମହାପ୍ରଭୁଙ୍କ ନୃତ୍ୟ ଦଶରେ ସମଗ୍ର ଜଗତ ବିସ୍ମିତ, ଏପରିକି ସ୍ୱୟଂ ଜଗନ୍ନାଥ ମଧ୍ୟ ବିସ୍ମିତ ହୋଇଥିଲେ। ରସରାତ ମହାଭାବ ଏକତ୍ର ମିଳନ ନ ହେଲେ ଏପରି ରସ ଚମତ୍କାରିତା ବିଶେଷର ପରମ ପରାକାଷ୍ଠା ଆବିଷ୍କୃତ ହୁଏ ନା। ଏଥିଲାଗି ଶ୍ରୀପାଦ କବିରାଜ ଗୋସ୍ୱାମୀ ତିନିଥ ଅଦ୍ଭୁତ ଶବ୍ଦ ପ୍ରୟୋଗ କରିଛନ୍ତି। ବିପ୍ରଲମ୍ବ ରସାତୁର କମଠା ଆକୃତି ଗୌର ହରିଙ୍କର ମାଧୁର୍ଯ୍ୟ ଉଦାର୍ଯ୍ୟ ମହିମା ବ୍ୟକ୍ତ କରିଛନ୍ତି। ଅଦ୍ଭୁତ ନିଗୁଢ ପ୍ରେମ ମାଧୁର୍ଯ୍ୟ ମହିମା
ଅଦ୍ଭୁତ ନିଗୁଢ ପ୍ରେମ
ପ୍ରଭୁ ଦେଖାଇଲ ସୀମା ଅଦ୍ଭୁତ ଦୟାଳୁ ଚୈତନ୍ୟ ଅଦ୍ଭୁତ ବୋଧାନ୍ୟ ଲୋକେ ଶୁଣି ନାହିଁ ଅନ୍ୟ
ଲୋକେ ଶୁଣି ନାହିଁ
ସର୍ବଭାବି ଭଜ ଲୋକ ଚୈତନ୍ୟ ଚରଣ
ସର୍ବଭାବି ଭଜ ଲୋକ ଚୈତନ୍ୟ
ପ୍ରେମାମୃତ ଦନ
ଯାହା ହୋଇତେ ପାଇବା ପ୍ରେମାମୃତ ଦନ
ଯାହା ହୋଇତେ ପାଇବା କୃଷ୍ଣ ପ୍ରେମାମୃତ ଦନ
ଯାହା ହୋଇତେ ପାଇବା କୃଷ୍ଣ
ଭକ୍ତଙ୍କର ଏଇ ଯେଉଁ ଗୌର ଭକ୍ତମାନଙ୍କ ବର୍ଣ୍ଣନା ଏ ଦଶମ ଏଇ ପରିଚ୍ଛେଦରେ ଦିଆଯାଉଛି। ଦଶମ ପରିଚ୍ଛେଦ ଆଦି ଲୀଳାର ସେ ଗୌର ଭକ୍ତମାନଙ୍କର ପାଦ ପଦ୍ମ ସେବା ବ୍ୟତୀତ ବେଦ ଗୁହ୍ୟ ତାଶ୍ରୁତି ବିମୁଗ୍ରହ ଗୌର କୃଷ୍ଣଙ୍କର ପାଦ ପଦ୍ମ ସେବା ମିଳେ ନା। ଏହି ମର୍ମରେ ଶ୍ରୀପାଦ ପ୍ରବୋଧାନନ୍ଦ ଗୋସ୍ୱାମୀ ପାଦ କହିଛନ୍ତି, ଆଚର୍ଯ୍ୟ ଧର୍ମମ୍ ପରିଚର୍ଯ୍ୟ ବିଷ୍ଣୁ ବିଚର୍ଯ୍ୟ ତୀର୍ଥାନି ବିଚାର୍ଯ୍ୟ ବେଦାନ୍ ବିନା ନ ଗୌର ପ୍ରିୟ ପାଦ ସେବାନ୍ ବେଦାଦି ଦୁଷ୍ପ୍ରାପ୍ୟ ପଦଂ ବିଦନ୍ତି। ବର୍ଣ୍ଣାଶ୍ରମ ଧର୍ମ ପରିପାଳନ ବିଷ୍ଣୁଙ୍କର ଅର୍ଚ୍ଚନ ସଦଶତ ବର୍ଷ ତୀର୍ଥ ପରିଭ୍ରମଣ ନିଖିଳ ବେଦଶାସ୍ତ୍ରର ବିଚାରଣ କରିକରି ମଧ୍ୟ ଶ୍ରୀ ଗୌରକୃଷ୍ଣଙ୍କର ଏକାନ୍ତିକ ଭକ୍ତଜନଙ୍କର ପାଦ ପଦ୍ମ ସେବା ବ୍ୟତୀତ କେହି କେବେ ହେଲେ ବେଦାଦିର ଦୁର୍ଲଭ ପଦ ଅର୍ଥାତ୍ ଶ୍ରୀ ଶ୍ରୀ ରାଧା ଗୋବିନ୍ଦଙ୍କର ଚିତ୍ବିଳାସ କ୍ଷେତ୍ର ଶ୍ରୀଧାମ ବୃନ୍ଦାବନର ସନ୍ଧାନ ପାଆନ୍ତି ନାହିଁ, ଜାଣନ୍ତି ନାହିଁ। ତାତ୍ପର୍ଯ୍ୟ ହେଉଛି ଶ୍ରୀ ଚୈତନ୍ୟ ଦେବଙ୍କର କୃପା କଟାକ୍ଷ ଲବ୍ଧ ବ୍ୟକ୍ତିମାନଙ୍କର ଆନୁଗତ୍ୟ ବ୍ୟତୀତ ବ୍ରଜର ନିଗୁଢ଼ ପ୍ରେମ ପ୍ରାପ୍ତି ହୁଏ ନା। ଶ୍ରୀ ଗୌରକୃଷ୍ଣଙ୍କର ପ୍ରେମର ସମୟୀ ସେବା ତାହାଙ୍କର ଏକାନ୍ତିକ ଭକ୍ତଜନଙ୍କ ପକ୍ଷରେ ସର୍ବଦା ସୁଲଭ। ସେହି ଭକ୍ତମାନଙ୍କର କୃପା ନ ମିଳିଲେ, କୃପା କଟାକ୍ଷ ଯଦି ନ ମିଳିବ, ତାହେଲେ ଆମେ ଏ ଗୌରକୃଷ୍ଣଙ୍କର ତତ୍ତ୍ୱ ବ୍ରଜର ନିଗୁଢ଼ ପ୍ରେମ ପ୍ରାପ୍ତି ହବ ନା ହବ ନା। ତେଣୁ ଏଇ ବର୍ଣ୍ଣନା ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କର ଭକ୍ତ ପ୍ରିୟ ଭକ୍ତମାନଙ୍କର ଏଇ ବିବରଣ ସଂକ୍ଷେପରେ ଦେଉଛନ୍ତି, ତାପରେ ବିଶେଷ ଭାବରେ କହିବେନି କହୁଛନ୍ତି କବିରାଜ ଗୋସ୍ୱାମୀ। ଏମାନଙ୍କର କୃପା ଏମାନଙ୍କ କୃପା ଲାଭ କରିବା ଦରକାର, ତା ନହେଲେ ଏ ଗୌର ତତ୍ତ୍ୱ ଆମେ ଜାଣିପାରିବା ନା, ଗୌର ଲୀଳା ରହସ୍ୟ ଆମେ ଜାଣିପାରିବା ନା। ଆଉ ମହାପ୍ରଭୁ ଯେଉଁ କୃଷ୍ଣ ପ୍ରେମ ପ୍ରଦାନ କରୁଛନ୍ତି ସେ ପ୍ରେମ ପ୍ରାପ୍ତ ହେବ ନା, ସହଜରେ ହେଇପାରିବ ନା, ଏ ହେଉଛି ତା'ର ତାତ୍ପର୍ଯ୍ୟ କହିବାର କଥା। ଗୌରଲୀଳା ଆଉ କୃଷ୍ଣ ଲୀଳା ଏକ ତତ୍ତ୍ୱତଃ ଏକ କିଛି ତଫାତ୍ ନାହିଁ। ଗୌର ହିଁ କୃଷ୍ଣ, କୃଷ୍ଣ ହିଁ ଗୌର, ଗୌରଲୀଳା ହିଁ କୃଷ୍ଣଲୀଳା, କୃଷ୍ଣଲୀଳା ହିଁ ଗୌରଲୀଳା। ମୁଁ କହିଲି କେବଳ ଭାବାନ୍ତର ହେଉଛି ବ୍ରଜଲୀଳାରେ ରସରାଜ ଶୃଙ୍ଗାର ରସରାଜ କୃଷ୍ଣ ମହାଭାବମୟୀ ମାଦନାକ୍ଷ ମହାଭାବମୟୀ ଶ୍ରୀମତୀ ରାଧାଣୀ ଏ ପୃଥକ ପୃଥକ ପ୍ରକଟିତ ହୋଇଛନ୍ତି। କିନ୍ତୁ ଗୌରଲୀଳାରେ ଦୁଇତନୁ ସମ୍ମିଳିତ ହୋଇ ଗୌର ରୂପରେ ପ୍ରକାଶ ହୋଇଛନ୍ତି ଏବଂ ଗୌରଲୀଳା ହେଉଛି ଅଧିକ ଆସ୍ୱାଦନମୟ, ଅଧିକ କାରୁଣ୍ୟମୟ ଲୀଳା, ପ୍ରେମମୟ ଲୀଳା। ଏ ହେଉଛି କେବଳ ତଫାତ୍, ଅନ୍ୟ ଅନ୍ୟ କିଛି ତଫାତ୍ ନାହିଁ। ଆଉ ମୋଟ କଥା ସେ ଏଇ ଗୌରପ୍ରିୟ ଭକ୍ତମାନଙ୍କର କୃପା ଲାଭ ନ କଲେ ଏ ଲୀଳା ତାତ୍ପର୍ଯ୍ୟ ଆମେ କିଛି ବୁଝିପାରିବା ନାହିଁ, ଆମେ କିଛି ବୁଝିପାରିବା ନାହିଁ। ଏ ହେଉଛି କେବଳ ଏଇ କଥା ଅନେକ କଥା ସେଥିପାଇଁ କଥା କହିବାର କଥା ଅଛି ଆମର। ଯେଉଁ ପ୍ରେମରେ ସ୍ୱୟଂ କୃଷ୍ଣ ବଶୀଭୂତ ହୁଅନ୍ତି ସେଇ ପ୍ରେମ ପ୍ରକାଶ କରୁଛନ୍ତି, ସେଇ ପ୍ରେମ ପ୍ରଦାନ କରୁଛନ୍ତି, ସେ ଗୌର ରୂପରେ ଆସିକିରି ପ୍ରେମ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଗୌର କୃଷ୍ଣ ଲୀଳାରେ ପ୍ରେମ ବଶ୍ୟତା ନିବନ୍ଧନ ଚିର ଋଣିତ୍ୱର ପୂର୍ଣ୍ଣତମ ଆଦର୍ଶ ପରିଲକ୍ଷିତ ହୋଇଛି। ରାସଲୀଳାରେ ଯେଉଁ ଋଣର କଥା ଅଭିବ୍ୟକ୍ତ ତାହା ଭାବତ ଋଣ ବା କୃତଜ୍ଞତାର ଋଣ, କିନ୍ତୁ ଯେଉଁ ଋଣ ଫଳରେ ବ୍ରଜେନ୍ଦ୍ର ନନ୍ଦନ ଶ୍ରୀକୃଷ୍ଣ ବିପ୍ରଲମ୍ବାର ସାତୁର ଆଶ୍ର ଭାବ ଭାବିତ ଶ୍ରୀ ଗୌର ରୂପରେ ପ୍ରକଟିତ ତାହା ହିଁ ବାସ୍ତବ ଋଣ, ଯେଉଁ ଧନ ତାହାଙ୍କର ଏକାନ୍ତ ପ୍ରୟୋଜନ, ଅଥଚ ତାହା ତାହାଙ୍କର ନାହିଁ କିମ୍ବା ଅନ୍ୟତ୍ର କେଉଁଠାରେ ମିଳେ ନା। ଏଇ ଯେଉଁ ଧନର ଏକମାତ୍ର ସର୍ବସ୍ୱତ୍ୱ ଅଧିକାରୀ ହେଉଛନ୍ତି ବାର୍ଷଭାନବୀ ଦେବୀ ଶ୍ରୀମତୀ ରାଧାରାଣୀ, ସେହି ମାଦନାକ୍ଷ ମହାଭାବ ରୂପ ଧନ ପରମ କରୁଣାମୟୀ ସେହି ବୃନ୍ଦାବନେଶ୍ୱରୀଙ୍କ ନିକଟରୁ ଗ୍ରହଣ କରି ଗୌର ରୂପରେ ଶ୍ରୀକୃଷ୍ଣ ବାସ୍ତବିକ ପରିଶୋଧ୍ୟ ଋଣରେ ଋଣୀ ହୁଅନ୍ତି। ଏହା ହିଁ ଶ୍ରୀକୃଷ୍ଣଙ୍କର ଭକ୍ତବଶ୍ୟତା, ଭକ୍ତ କାରୁଣ୍ୟ ଚରମ ଓ ପରମ ପରାକାଷ୍ଠା। ମାଦନାକ୍ଷ ମହାଭାବ ଧନରେ ହିଁ ଶ୍ରୀକୃଷ୍ଣ ସୁଖେକ ପରା ପ୍ରେମ ସେବା ସମ୍ପତ୍ତି ସର୍ବତ ଭାବରେ ଲାଭ ହଏ, ନଚେତ ହେଇପାରିବ ନା। ଫଳରେ ସ୍ୱୟଂ ରୂପ ଶ୍ରୀକୃଷ୍ଣଙ୍କର ନିତ୍ୟ ନବନବାୟମାନ ଅସମର୍ଦ୍ଧ ମାଧୁର୍ଯ୍ୟାମୃତ ପୂର୍ଣ୍ଣ ମାତ୍ରାରେ ଆସ୍ୱାଦିତ ହଏ। ଏଇ ରସସ୍ୱାଦନ ଜନିତ ରସ ସୌଖ୍ୟ ପରମ ଚମତ୍କାରିତା ଅତୁଳନୀୟ, ଏପରିକି ସ୍ୱୟଂ ଭଗବାନଙ୍କ ପର୍ଯ୍ୟନ୍ତ ବର୍ଣ୍ଣନା କ୍ଷମତାର ଅତୀତ। ସେଥିପାଇଁ କୃଷ୍ଣଙ୍କୁ ରାଧା ଭାବ ଅଦ୍ୱିତୀ ଗ୍ରହଣ କରି ଆସିକିରି ତା ଆସ୍ୱାଦନ କରିକି ବିତରଣ କରିଛନ୍ତି, ନହେଲେ ସେ ଜାଣିପାରିବେ ନା। ଶ୍ରୀ ଚୈତନ୍ୟ ଚନ୍ଦ୍ରଙ୍କ କୃପାରୁ ଅକୈତ ଭଜନ ପ୍ରଣାଳୀ ରହସ୍ୟ ପ୍ରେମ ଭକ୍ତି ରସର ସାରମର୍ମ ତାହାଙ୍କର ଶ୍ରୀଚରଣରେ ଶରଣାଗତ ଐକାନ୍ତିକ ଅନନ୍ୟ ଭକ୍ତ ଜନଗଣ ହିଁ ଜାଣିପାରନ୍ତି। ଗଦାଧର ସ୍ୱରୂପ ରାମାନନ୍ଦ ପ୍ରମୁଖ କୃଷ୍ଣ ଶକ୍ତିବର୍ଗ ଶ୍ରୀ ଚୈତନ୍ୟ ଚନ୍ଦ୍ରଙ୍କର ଭାବଧନ ଅନୁଭବ କରିବାକୁ ସମର୍ଥ ଏବଂ ପ୍ରେମ ସେବା ସମ୍ପତ୍ତିର ଅଧିକାରୀ ଏଇମାନେ ଏଇମାନଙ୍କ ଦଶମ ପରିଚ୍ଛେଦରେ ଭକ୍ତମାନଙ୍କ କଥା କୁହାଯାଇଛି। ଶ୍ରୀ ସ୍ୱରୂପ ରୂପାନୁଭ ସାଧକ ଜୀବ ପ୍ରାକୃତ କୃଷ୍ଣ ପ୍ରେମ ସିନ୍ଧୁର ବିନ୍ଦୁ ମାତ୍ର ସ୍ପର୍ଶ କରିବାକୁ ସମର୍ଥ। ସେଥିଲାଗି ଶ୍ରୀ ନନ୍ଦରୋତ୍ତମ ଦାସ ଠାକୁର କହିଛନ୍ତି ଗୌରାଙ୍ଗର ଦୁଇଟି ପଦ ଯାର ଧନ ସମ୍ପଦ ସେ ଜାଣି ଭକତି ରସ ସାର, ନଚେତ ଏଇ କଥାଟା କେହି ବୁଝିପାରିବେ ନା। ଏଇ କଥା ତାତ୍ପର୍ଯ୍ୟ ରହିଛି, ତେବେ ଏ ସମ୍ପର୍କରେ କହିବାକୁ ଦରକାର ପଡ଼ୁଛି, ଆଗରୁ କୁହାହେଇଛି ପୁନଶ୍ଚ କହିବାକୁ ଦରକାର ପଡ଼ୁଛି। ଏ ଯେଉଁ ସମ୍ପତ୍ତି ଯାକ ଯେଉଁ ଧନ ଋଣରେ ଋଣ ଋଣୀ ହେଇଗଲେ ଏବଂ ତାଙ୍କ ପାଖରେ ଧନ ନାହିଁ ଋଣ ସୁଝିବା ପାଇଁ, ସେ ଯେଉଁ ମାଦନାକ୍ଷ ମହାଭାବ ରୂପ ଧନ ସେଇ ତାହା ପରମ କରୁଣାମୟୀ ବୃନ୍ଦାବନେଶ୍ୱରୀଙ୍କ ନିକଟକୁ ଗ୍ରହଣ କରିଛନ୍ତି, ସେ ମହାଦନାକ୍ଷ ମହାଭାବ ସେ ସେ କଥାଟା ଆଉ ଥରେ କରିବାକୁ ପଡ଼ୁଛି। ପ୍ରେମର କଥା ଇଏ ପ୍ରେମ ସମ୍ବନ୍ଧରେ କଥା ପ୍ରେମ ପୁରୁଷୋତ୍ତମ ଗୌରାଙ୍ଗ ଯୋଉ ଯାହାକୁ ଚିରାଦତ ନିଜ ଗୁପ୍ତ ଭୀତ ନିଜ ଗୁପ୍ତ ଭୀତ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନଥିଲା ଗୌର ରୂପରେ ପ୍ରଦାନ କରୁଛନ୍ତି ସେ ପ୍ରେମ ଯଦଭାବ ବନ୍ଧନ ଜୀବନ ବୁଦ୍ଧି ପ୍ରେମା ନିଗଦ୍ୟତି ଏ ସଂଜ୍ଞା ଦେଇଛନ୍ତି ରୂପକ ସ୍ୱାମୀଙ୍କ ନିରମଣୀରେ। ଯେଉଁ ଭାବବନ୍ଧନ ଅନିତ୍ୟ ତାହା ପ୍ରେମ ନୁହେଁ, ଯେଉଁ ଭାବବନ୍ଧନ ଅଜର ଅମର ଅବିନାଶୀ ତାହା ହିଁ ପ୍ରେମ। ଧ୍ୱଂସ ହେବାର ସର୍ବିତ କାରଣ ଅଛି କିନ୍ତୁ ଧ୍ୱଂସ ହୁଏ ନା, ଯେଉଁ ଭାବବନ୍ଧନ ତାହା ହିଁ ହେଉଛି ପ୍ରେମ। ସର୍ବଦା ଧ୍ୱଂସ ରହିତ ସତ୍ୟପି ଧ୍ୱଂସ କାରଣେ ଏଇ ଭକ୍ତ ଭଗବାନଙ୍କର ଭାବବନ୍ଧନ ହିଁ ପ୍ରେମ ପଦବାଚ୍ୟ ବିଶୁଦ୍ଧ ପ୍ରେମ ବନ୍ଧନ ଇଏ ଲୌକିକ କୌଣସି ସମ୍ବନ୍ଧ ଏଥିରେ ନାହିଁ। ଉଦାହରଣ ଦିଆଯାଉଛି ଇକ୍ଷୁ ରସ ଗାଢ଼ ହେଲେ ଗୁଡ଼ ହଏ, ଗୁଡ଼ ଗାଢ଼ ହେଲେ ଚିନି ହଏ, ଚିନି ଗାଢ଼ ହେଲେ ମିଶ୍ରୀ ହଏ, ମିଶ୍ରୀ ଗାଢ଼ ହେଲେ ସୀତା ମିଶ୍ରୀ ବା ଖଣ୍ଡ ମିଶ୍ରୀ ହଏ। ସେହିପରି ପ୍ରେମ ବସ୍ତୁ କ୍ରମଶଃ ଗାଢ଼ତା ପ୍ରାପ୍ତ ହେଇ ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ ରୂଢ଼ ମହାଭାବ ଅଧିରୂଢ଼ ମହାଭାବ ମାଦନାକ୍ଷ ମହାଭାବରେ ପରିଣତ ହଏ। ଶେଷଟା ହେଉଛି ମାଦନାକ୍ଷ ମହାଭାବ, ଏଇଟା ହେଉଛି ଧନ। ଏଇ ଧନ କୃଷ୍ଣ ପାଖରେ ନାହିଁ, ସେଇ ଧନ ସେଥିପାଇଁ ଋଣ ପରିଶୋଧ କରିପାରୁନାହାନ୍ତି। ସେ ରାଧାରାଣୀ ସର୍ବସ୍ୱତ୍ୱ ଅଧିକାରିଣୀ ତାଙ୍କଠାରୁ ଚୋରି କରି ଆଣିଥାନ୍ତି, ନାଇକିରି ଏ ପ୍ରେମ ପୁରୁଷୋତ୍ତମ ଲୀଳା ପ୍ରକାଶ କରିକିରି ଋଣ ଶୁଣୁଛନ୍ତି। ପ୍ରେମ ଯେତେବେଳେ ଗାଢ଼ତର ହଏ ସେତେବେଳେ ତାହା ଚିତ୍ତ ରୂପ ଦୀପକୁ ଦୀପ୍ତ କରେ, ଦୀପ ଦୀପନ ହୃଦୟକୁ ଦ୍ରବୀଭୂତ କରେ, ହୃଦୟ ଦ୍ରାବୟତ। ଏହି ସମୟରେ ଏହାର ନାମ ହେଉଛି ସ୍ନେହ, ଏ ସ୍ନେହ ଏହା କହନ୍ତି ସ୍ନେହ। ଅନ୍ତରରେ ସ୍ନେହ ଜନ୍ମିଲେ କୃଷ୍ଣଙ୍କର ରୂପ ଦର୍ଶନରେ କେବେ ହେଲେ ନୟନର ତୃପ୍ତି ହଏ ନା, ଅତୃପ୍ତି ଆସିବ। କୋଟି ନେତ୍ର ନାହିଁ ଦିଲ ସବେ ଦିଲ ଦୁଇ ତାହାପି ନିମିଷ କୃଷ୍ଣ କି ଦେଖିବି ମୁଇଁ, ସ୍ନେହ ହୃଦୟ ହେଲେ କୃଷ୍ଣ କଥା ଶ୍ରବଣରେ କର୍ଣ୍ଣରେ କିଛି ତୃପ୍ତି ହୁଏ ନା, ଅଧିକ ଶୁଣିବାକୁ ଇଚ୍ଛା ହଏ। କୃଷ୍ଣ ନାମ ଜପ କଲେ ରସନା ତୃପ୍ତି ହୁଏ ନା, ପୁନଃ ପୁନଃ ଉଚ୍ଚାରଣ କରିବାକୁ ହଏ। ନା ଜାଣି କଦେକ ମଧୁ ଶ୍ୟାମ ନାମେ ଅଛେ ଗୋ ବଦନେ ଛାଡ଼ିତେ ନା ପାରେ। ଏହି ସ୍ଥଳରେ ପ୍ରେମ ସ୍ନେହରେ ପରିଣତ ହେଇଥିଲେ ବୁଝିବାକୁ ପଡ଼ିବ, ତା ନହେଲେ ଏଇ ନାହିଁ। ନାମ ଜପ କରିବାକୁ ଆଗ୍ରହ ହେଉନି, ଅଧିକ ଜପ କରିବାକୁ ଆଗ୍ରହୀ ହେଉନି, କେମିତି ଶୀଘ୍ର ଶେଷ କରିଦେବା କାମ ତୁଟେଇ ଦେବା ଏପରି ଭାବୁଛେ ନା ନାହିଁ। ଆନନ୍ଦ ରସ ଆସ୍ୱାଦନ ହେଉନି, କୃଷ୍ଣ କଥା ଶୁଣିବା ପାଇଁ ଆଗ୍ରହ ଜାତ ହେଉନି, ଅଧିକ ଅଧିକ ଶୁଣିବାର କଥା ଆସିବ, ଯେତେ ଶୁଣିବା ସେତେ ଅଧିକ ଇଚ୍ଛା ହେବ, ଅତୃପ୍ତି ଆସିବ, ଏ କଥା ହେଉନି ମାନେ ଆମର ସ୍ନେହ ପର୍ଯ୍ୟାକ୍ରମେ ଯାଇନୁ ଏ କଥା ଯାକ। ତାପରେ ହେଉଛି ଏ ସ୍ନେହ ଦୁଇ ପ୍ରକାର, ଘୃତ ସ୍ନେହ ଆଉ ମଧୁ ସ୍ନେହ। ଘୃତ ସ୍ନେହ ଶ୍ରୀକୃଷ୍ଣଙ୍କର ଆଦରରେ କୃତାର୍ଥ ହେଇ ଯେପରି ବିଗଳିତ ହେଇଯାଏ, ମଧୁ ସ୍ନେହ କୃଷ୍ଣଙ୍କ ଆଦରରେ ଗାଢ଼ତା ପ୍ରାପ୍ତ ହେଇ ଦୃଢ଼ତର ହଏ, ଏଥିରେ କୃଷ୍ଣଙ୍କର ସୁଖାଧିସାଧ୍ୟ ହଏ। ଘୃତ ସ୍ନେହ ଶୁଣ ଆସ୍ୱାଦ୍ୟ ନୁହେଁ, ଅନ୍ୟ ସଙ୍ଗରେ ମିଳିତ ହେଲେ ଆସ୍ୱାଦ୍ୟ ହଏ, ମଧୁ ସ୍ନେହ ଶୁଣ ଆସ୍ୱାଦ୍ୟ ଅନ୍ୟ ସଙ୍ଗରେ ମିଳନରେ ମଧ୍ୟ ଆସ୍ୱାଦ୍ୟ। ରାଧାରାଣୀଙ୍କର ସ୍ନେହ ତାହା ହେଉଛି ମଧୁସ୍ନେହ, ଚନ୍ଦ୍ରାବଳୀଙ୍କ ସ୍ନେହ ହେଉଛି ଘୃତ ସ୍ନେହ, ଏଇ ଆଚାର୍ଯ୍ୟମାନେ କହନ୍ତି। ମଧୁସ୍ନେହ ଉତ୍କୃଷ୍ଟ ପ୍ରାପ୍ତ ହେଲେ ନବତର ମାଧୁର୍ଯ୍ୟର ଉଦୟ ହଏ, ସେତେବେଳେ ତାହା ଯେପରିକି ଅଦ୍ଭୁତ ଉପାୟରେ ଅତି ପ୍ରିୟ ପ୍ରେମାସ୍ପଦଙ୍କ ପ୍ରତି ଅଦାକ୍ଷିଣ୍ୟ ଭାବ ଧାରଣ କରେ, ଅଦାକ୍ଷିଣ୍ୟ ଭାବ ଅର୍ଥ ଗାମ୍ଭୀର୍ଯ୍ୟ ବଶତଃ ମନସ୍ଥିତ ଭାବର ଗୋପନ, ତାକୁ ଅଦାକ୍ଷିଣ୍ୟ ଭାବ ଉଜ୍ଜଳ ନୀଳମଣିରେ ଏଇ କଥା କୁହାଯାଇଛି। ସେତେବେଳେ ତାହାର ନାମ ହଏ ମାନ, ସ୍ନେହର ପରବର୍ତ୍ତୀ ସ୍ତର ହେଉଛି ମାନ। ମାନ ଅବସ୍ଥାରେ କୃଷ୍ଣଙ୍କର ଅତି ଆଦରରେ ମଧ୍ୟ ଉପେକ୍ଷା ଦୁଷ୍ଟ ହଏ, ଶେଷରେ ତୀବ୍ର ବିରହ ଦଶା ହଏ। ଏସବୁ ରାଧାରାଣୀଙ୍କଠାରେ ପ୍ରକାଶ ପାଇଛି, ଯେଉଁଟାକି ଆମେ ଦିବ୍ୟ ଅନୁବାଦ ଚିତ୍ର ଲୋକ ବୋଲି କହୁଛେ, ବେଳେବେଳେ ସେ ବିଷୟରେ କଥା କହୁଛେ। ସେ ଠିକ୍ ସେହିସବୁ ଲକ୍ଷଣ ଭାବ ଦଶା ମହାପ୍ରଭୁଙ୍କଠାରେ ଦେଖାଇଛି, ଏ ଜଗନ୍ନାଥପୁରୀ କ୍ଷେତ୍ରରେ ହେଇଛି। କାନ୍ୟା କହେ ପୁନଃ ଧିକ୍ ମୋର ବୁଦ୍ଧି ଅଭିମାନେ ହରାଇଲା ମୋ କାନୁଗୁଣ ନିଧି, ଏ ତୀବ୍ର ବିରହ ଦଶା। ତାପରେ ମାନ ଗାଢ଼ତା ପ୍ରାପ୍ତ ହେଇ ଯେତେବେଳେ ବିଶ୍ରାମ ରୂପ ଧାରଣ କରେ ସେତେବେଳେ ତାହାକୁ ପ୍ରଣୟ କୁହାଯାଏ। ବିଶ୍ରମ ଶବ୍ଦର ଅର୍ଥ ହେଉଛି ଅଭିନ୍ନ ମନନ, ନିଜ ଦେହ ମନ ପ୍ରାଣ ବୁଦ୍ଧି ସହିତ କୃଷ୍ଣଙ୍କର ଦେହ ମନ ପ୍ରାଣର ବୁଦ୍ଧିର ଅଭିନ୍ନତା ମନେ ହେଲେ ତା ନାଁ ହୁଏ ବିଶ୍ରମ। ଏହି ସମୟରେ ପ୍ରେମର ନାମ ହୁଏ ପ୍ରଣୟ। ସେଥିପାଇଁ କୁହାଯାଇଛି ପ୍ରଣୟ ବିକୃତି, ପ୍ରେମ ବିକୃତି ନ କହି ପ୍ରଣୟ ବିକୃତି କୁହାଯାଇଛି। ପ୍ରଗାଢ଼ ପ୍ରଣୟରେ ଶ୍ରୀକୃଷ୍ଣଙ୍କ ସଙ୍ଗେ ଦେହ ମନ ପ୍ରାଣର ଐକ୍ୟ ଭାବନା ହେତୁ ରାଧାଙ୍କର ବାହାରେ ପରିଚ୍ଛଦାଦି ମଧ୍ୟ ନୀଳବର୍ଣ୍ଣ, ରାଧାଙ୍କର ଶାଢ଼ୀ ହେଉଛି ନୀଳ ଶାଢ଼ୀ। ସେଥିପାଇଁ ଅନ୍ତରରେ ଐକ୍ୟ ଯେପରି ବାହାରେ ବ୍ୟକ୍ତ ହୁଏ, ଏ ହେଲା ପ୍ରଣୟ ଅବସ୍ଥା। ଏହି ପ୍ରଣୟ ଗାଢ଼ତର ହେଲେ ତାହାର ନାମ ହୁଏ ରାଗ। ଅନ୍ତରରେ ରାଗ ହୃଦୟ ହେଲେ ପ୍ରିୟତମଙ୍କ ନିମିତ୍ତ ଅତିଶୟ ଦୁଃଖ ମଧ୍ୟ ସୁଖ ବୋଲି ମନେ ହୁଏ, ତୁମାର ଲାଗିଆ କଳଙ୍କର ହାର ଗଲାଏ କରିତେ ପାରିବେ। ରାଗର ଗାଢ଼ତର ଅବସ୍ଥାର ନାମ ହେଉଛି ଅନୁରାଗ। ଯେତେ ସେତେବେଳେ ନିତ୍ୟ ନବନବାମ ପ୍ରିୟଙ୍କୁ ନବନବ ଭାବରେ ଆସ୍ୱାଦନ କରିବାର ଅଭିଳାଷ ଲାଗେ, ଇଏ ଅନୁରାଗ ସ୍ଥିତିରେ କେବଳ ଅଭିଳାଷ ଲାଗେ ନା, ସାମର୍ଥ୍ୟରୁ ଉଦୟ ହଏ। ସେଇ ଶୋଇ ପିରତି ଅନୁରାଗ ବାଚ୍ୟା ନୀତେ ତିଗିଳେଇ ତିଗିଳେଇ ନୂତନ ହଏ। ଶ୍ରୀକୃଷ୍ଣଙ୍କର ସୌନ୍ଦର୍ଯ୍ୟ ଯେ କୃଷ୍ଣଙ୍କଠାରେ ଅଛି ତାହା ନୁହେଁ, ଅନୁରାଗୀ ଭକ୍ତଙ୍କର ନୟନ ଉପରେ ଏହା ନିର୍ଭରଶୀଳ। ଯେପରି ଅନୁରାଗ ବଢ଼େ ସେହିପରି ଭାବେ ସୌନ୍ଦର୍ଯ୍ୟ ବଢ଼େ। ଆପଣା ମାଧୁର୍ଯ୍ୟ ନିତ୍ୟ ନବନବ ହଏ, ଆମାର ମାଧୁର୍ଯ୍ୟ ନିତ୍ୟ ନବନବ ହଏ, ଶୋଷ ପ୍ରେମ ଅନୁରୂପ ଭକ୍ତ ଆସ୍ୱାଦ ହଏ। ଅନୁରାଗ ଦଶାରେ ଆଉ ଗୋଟିଏ ଘଟେ ଅଭିନବ ବ୍ୟାପାର, ପ୍ରିୟ ସଙ୍ଗେ ମିଳନ କାଳରେ ଏକ କଳ୍ପକୁ କ୍ଷଣ ବୋଲି ମନେ ହଏ। ଆ ଗତ ଦାମିନୀ ଜିତ ଦାମିନୀ ବ୍ରହ୍ମରାତ୍ରି ଧରିକିରି ବ୍ରହ୍ମରାତ୍ରି ବ୍ୟାପିକି ରାସଲୀଳା ହେଲା, କିନ୍ତୁ ଗୋପୀମାନଙ୍କର ମନେ ହେଲା ବିଦ୍ୟୁତ ଭଳି ରାତ୍ରିଟି ଆସିଲା ଚାଲିଗଲା। ଏଇଟା ହେଉଛି ଅଭିନବ ବ୍ୟାପାର। ପୁନଃ ତ ବିପରୀତ ପ୍ରିୟତମଙ୍କ ବିରହରେ କ୍ଷଣାର୍ଦ୍ଧଟା ସଦଯୁଗ ବଲି ନିମିଷେଣ ଯୁଗାୟୁତମ, ହଁ ନିମିଷଟା ଯୁଗ ବଜା ଲାଗେ ଏଇ ବିରହ କଥା, ଯୁଗାୟୁତମ ନିମିଷେଣ। ଆଉ ଗୋଟିଏ ଅଦ୍ଭୁତ ବ୍ୟାପାର ଅନୁରାଗ ଦଶାରେ, ଯେଉଁଥିରେ କୃଷ୍ଣଙ୍କର ସୁଖ ହଏ ସେଥିରେ ଗୋପୀମାନଙ୍କର ଅନିଷ୍ଟ ଆଶଙ୍କା ଜାଗେ। ରାସରଜନୀରେ ବିରହିଣୀ ଗୋପୀଗଣ ବିଳାପ କରିକରି କହିଛନ୍ତି, ଆମାର କର୍କଶ ସ୍ତନ ଉପରେ କୃଷ୍ଣ ତୁମର କୋମଳ ଚରଣ ରଖିଲେ କାଳେ ବ୍ୟଥା ହବ, ଏଇ ଅନୁଭବ କରିବା ଏ ଭୟରେ ଭୀତାସନି ଯଦି ମୁଁ ଏଇ କର୍କଶେଷୁ କେତେ ସନ୍ତର୍ପଣେ ଧୀରେ ଧୀରେ ବୁକ ଉପରେ ଚଣପଦ ରଖୁ, ପୁନଃ ତୁମେ ସେହି ଚରଣରେ ଏଇ ବୃନ୍ଦାବନର ବଣରେ ଯେଉଁଠାରେ କେତେ ଶୀଳ ତୃଣାଙ୍କର ଅଛି ସେଠି ବିଚରଣ କରୁଛ, ଏ କଥାରେ ଭାବି ମସ୍ତିଷ୍କ ବିଘୁର୍ଣ୍ଣିତ ହେଇଯାଏ। ତେବେ କ'ଣ ଆମାର କଠିନ ବକ୍ଷ ସ୍ପର୍ଶରେ କୃଷ୍ଣଙ୍କର ଚଳଚଳ କଠିନ ହେଇଛି କି, ଅଥବା କୋମଳ ଚରଣ ସ୍ପର୍ଶରେ ବନପଥର ପଥରଖଣ୍ଡମାନ କୋମଳ ହେଇଯାଇଛି କି, ଏସବୁ ଭାବ ଆସେ। ଏହି ଭାବନା ଅନୁରାଗବତୀର ଲକ୍ଷଣ। ଅନୁରାଗ ଯେତେବେଳେ ସୌମ୍ବେଦ୍ୟ ଦଶା ପ୍ରାପ୍ତ ହୋଇ ଯାଦାସର ବୃତ୍ତି ହଏ ସେତେବେଳେ ତାହା କୁହାଯାଏ ଭାବ। ଅନୁରାଗ ଏପରି ଏକ ଅନିର୍ବଚନୀୟ ପରାକାଷ୍ଠାପ୍ରାପ୍ତ ହୁଏ ଯାହା କେବଳ ନିଜ ଅନୁଭବର ବିଷୟ ହଏ, ତାକୁ କହନ୍ତି ସୌମ୍ବେଦ୍ୟ ଦଶା। ନିଜେ ଯାହା ବି ଭାବ ଆସେ ନିଜ ଅନୁଭବ କରି ଅନ୍ୟ କେହି କଥା ବୁଝିପାରିବେନି, ଏହାକୁ ଏହାକୁ ସୌମ୍ବେଦ୍ୟ ଦଶା। ପୁନଃ ଯେତେ ଉତ୍ପନ୍ନ ହେବା ସମ୍ଭବ ସେସବୁ ଏକ ସମୟରେ ଉତ୍ପନ୍ନ ହେଲେ ତାକୁ କୁହାଯାଏ ଯାଦାସର ବୃତ୍ତି। ଏଇ ଭାବର ଉଦୟ ହେଲେ ଅନ୍ତରର ଅବସ୍ଥା ବାହାରେ ପ୍ରକାଶ ପାଇଯାଏ, ଅନ୍ତରର ଭାବ ତ ବାହାରେ ପ୍ରକାଶ ପାଇଯାଏ। ଅଶ୍ରୁ ତମ୍ପ ପୁଲକ ସ୍ୱେଦ ବୈବର୍ଣ୍ଣ ସରଭଙ୍ଗ ସ୍ତମ୍ଭ ପ୍ରଳୟ ଆଠଟି ସାତ୍ତ୍ୱିକ ଭାବ ପ୍ରକାଶ ପାଇବ ସେତେବେଳେ, ହଁ ସେତେବେଳେ ବୁଝିବାକୁ ହବ ଯେ ଭାବ ପ୍ରାପ୍ତି ଭାବ ସ୍ତର ଏଇଟା। ଆଉ ଶ୍ରଦ୍ଧା ପ୍ରସାଦ ସଙ୍ଗ ପ୍ରବୋଧନ କ୍ରିୟା ନର୍ଥ ନିବୃତ୍ତି ନିଷ୍ଠାସ୍ତୁତ ରୁଚିସ୍ତତ ଆସକ୍ତି, ତାପରେ ହେଉଛି ଭାବ, ଭାବସ୍ତର କଥା ଏଇଟା। ଭାବ ଗାଢ଼ ହେଲେ ହଏ ମହାଭାବ। ଯେତେବେଳେ ସାତ୍ତ୍ୱିକ ଭାବ ଗୁଡ଼ିକ ସାଧାରଣ ଭାବେ ପ୍ରକାଶିତ ହଏ ସେତେବେଳେ ତାହାକୁ ରୂଢ଼ ମହାଭାବ କୁହାଯାଏ, ଆଉ ଯେତେବେଳେ ଅସାଧାରଣ ଭାବେ ଏକ ସମୟରେ ସମସ୍ତ ଭାବ ସ୍ପଷ୍ଟ ପ୍ରକାଶ ହୁଏ ତାକୁ କୁହାଯାଏ ଅଧିରୂଢ଼ ମହାଭାବ, ରୂଢ଼ ଭାବ ଅଧିରୂଢ଼ ମହାଭାବ। ଏହି ଅଧିରୂଢ଼ ମହାଭାବର ଘନୀଭୂତ ମୂର୍ତ୍ତି ହେଉଛନ୍ତି ଶ୍ରୀମତୀ ରାଧାରାଣୀ। ଆମମାନଙ୍କର ଦେହ ଯେପରି ରକ୍ତ ମାଂସରେ ଗଠିତ, ଶ୍ରୀମତୀ ରାଧାରାଣୀଙ୍କର ଦେହ ସେପରି ନୁହେଁ, ସେମିତି ନୁହେଁ। ତାହାଙ୍କର ପ୍ରେମର ସ୍ୱରୂପ ଦେହ ମନ ବିବାହିତ। ସ୍ୱର୍ଣ୍ଣ ଅଳଙ୍କାରରେ ଯେପରି ସବୁଟା ହିଁ ସୁନା, ଠିକ ସେହିପରି ଶ୍ରୀମତୀ ରାଧାରାଣୀଙ୍କର ସବୁଟାଏ ସମୁଦାୟ ଶରୀର ତାଙ୍କ ବିଗ୍ରହଟା ଇ ମହାଭାବ ସ୍ୱରୂପ, ଅନ୍ୟ କିଛି ନାହିଁ। ଅଧିରୂଢ଼ ମହାଭାବରେ ମଦନ ମାଦନ ଦୁଇଟି ଭେଦ ଅଛି। ମଦନାକ୍ଷ ମହାଭାବ ରାଧାଙ୍କର ଉଦୟ ହେଲେ ଶ୍ରୀକୃଷ୍ଣ ସ୍ୱୟଂ ଅଭିଭୂତ ହୋଇପଡ଼ନ୍ତି, ମଦନାକ୍ଷ ମହାଭାବ ନିକଟରେ କୃଷ୍ଣ ଋଣ ସ୍ୱୀକାର କରନ୍ତି। ଜଗନ୍ମୋହନ କୃଷ୍ଣ ତାହାଙ୍କର ମୋହିନୀ ହେଉଛନ୍ତି ଶ୍ରୀମତୀ ରାଧାରାଣୀ। ମାଧନକ୍ଷ ମହାବତୀ ବୋଲି ରାଧା ହେଉଛନ୍ତି ଜଗଦାକର୍ଷଣକାରୀ ଶ୍ରୀକୃଷ୍ଣଙ୍କୁ ଆକର୍ଷଣ କରନ୍ତି। ମଦନ ମୋହନ ମୋହିନୀ ପ୍ରଗାଢ଼ ମିଳନ ଆନନ୍ଦ ଆସ୍ୱାଦନ ହୁଏ, ମାଦନରେ ପରିଣତ ହୁଏ। ମାଦନ ସର୍ବଭାବ ଭାବ କମଲାସୀ, ଏଇ ମାଦନ କାଳରେ ସବିତ ଭାବର ଉଦୟ ହୁଏ। ମୋଦନାକ୍ଷ ମହାଭାବ ବିରହ ଦଶାରେ ମୋହନ ନାମରେ ଅଭିହିତ ହୁଏ, ପରିଶେଷ ଦଶା ୟା ମୋହନ ଭବେ। ବିରହର ତୀବ୍ରତା ହେତୁ ଅଷ୍ଟସାତ୍ତ୍ୱିକ ଭାବ ବିଶେଷ ଭାବେ ସୁଦୀପ୍ତ ହେଇଉଠେ। ଏଇ ଅବସ୍ଥାରେ ରାଧା ଅସହ୍ୟ ଦୁଃଖ ସହ୍ୟ କରି ସୁଦ୍ଧା ଶ୍ରୀକୃଷ୍ଣଙ୍କର ଶୁଭକାମନା କରନ୍ତି। ସେ ସବୁ ଦୁଃଖ କିଛି ନାଗଣି ତୁମାର କୁଶଳେ କୁଶଳ ମାନ। ମୋହନାକ୍ଷ ମହାଭାବ ତୀବ୍ର ବିରହ ଦଶାରେ ଭ୍ରମ ସଦୃଶ କୌଣସି ଅନିର୍ବଚନୀୟ ବିଚିତ୍ରତା ଭ୍ରମାଭା କାପି ବୈଚିତ୍ର୍ୟ ପ୍ରାପ୍ତ ହେଲେ ତାହାକୁ ଦିବ୍ୟ ଉନ୍ମାଦ କୁହାଯାଏ। ଏ ଦିବ୍ୟ ଉନ୍ମାଦ ଅବସ୍ଥାରେ ଉଦ୍ଭୂର୍ଣ୍ଣା ଚିତ୍ର ଜଳପ ଏ ପ୍ରଭୃତି ନାନାବିଧ ଭେଦ ଅଛି। ସେ ଦିବ୍ୟ ଉନ୍ମାଦ ଉଦ୍ଭୂର୍ଣ୍ଣା ଚିତ୍ର ଜଳପ ଏସବୁ ପ୍ରାଧାନ୍ୟ ସେ ବିଷୟରେ କଥା ବେଳେବେଳେ କହୁ। ସେଇ ସବୁ ଭାବ ମହାପ୍ରଭୁଙ୍କଠାରେ ଉଦାହିତ ଏଇ ଶ୍ରୀକ୍ଷେତ୍ରରେ ନୀଳାଚଳ କ୍ଷେତ୍ରରେ। ସେ ନୀଳାଚଳ କ୍ଷେତ୍ରରେ ଯେଉଁମାନେ ଭକ୍ତ ଥିଲେ ତାଙ୍କର ଅତି ଅନ୍ତରଙ୍ଗ, ସେମାନେ ସଂକ୍ଷେପରେ କଥା ବର୍ତ୍ତମାନ କହୁଛନ୍ତି କବିରାଜ ଗୋସ୍ୱାମୀ। ଏଇ କଥା କବିରାଜ ଗୋସ୍ୱାମୀ ଏ ସଂକ୍ଷେପରେ କହୁଛନ୍ତି, ଇଏ ହେଉଛି ବଡ଼ କହନ୍ତି ବିଶିଷ୍ଟ ବଡ଼ ଗୁହ୍ୟ ତତ୍ତ୍ୱ ଏଗୁଡ଼ିକ, ଏଗୁଡ଼ା ବଡ଼ ଗୁହ୍ୟ ତତ୍ତ୍ୱ। ଏଇ ସେଥିପାଇଁ ଚୈତନ୍ୟତାମୃତ ହେଉଛି କହନ୍ତି ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡି, ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡି ଏ ସ୍ନାତକୋତ୍ତର ପାଠ୍ୟ, ଇଏ ଇଏ ସ୍ନାତକୋତ୍ତର ପାଠ୍ୟ। ଗୀତା ଗୀତା ହେଉଛି ପ୍ରାଥମିକ ପାଠ୍ୟ, ଭାଗବତ ହେଉଛି ସ୍ନାତକ ଶ୍ରେଣୀର ବୋଇଲେ ଡିଗ୍ରୀ ସ୍ଟେଜ୍ର ପାଠ୍ୟ, ଆଉ ଚୈତନ୍ୟଚରିତାମୃତ ହେଉଛି ସ୍ନାତକୋତ୍ତର ପାଠ୍ୟ ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡି। ତେଣୁ ଯେଉଁ ଷ୍ଟୁଡେଣ୍ଟ ମାନେ ଏଇସବୁ ପାଠ କରିକିରି ଏଇ ଶ୍ରେଣୀକୁ ଆସିବେ ସେମାନେ କିଛି ବୁଝିବେ, ଅନ୍ୟମାନେ ବୁଝିପାରିବେ ନା। ତେଣୁ ଗୁରୁଦେବ ଗୁରୁତତ୍ତ୍ୱ କଥା ରହିଛି। ଆଉ ବେଳେବେଳେ ଆମେ କହୁ କୃଷ୍ଣ କହିଛନ୍ତି ରାଧା ପ୍ରେମା ଗୁରୁ ଆମେ ଶିଷ୍ୟ ନଟ, ଗୁରୁତତ୍ତ୍ୱରେ ଆମେ ଯାଉଛୁ କୃଷ୍ଣଙ୍କ ଦାୟ, କୃଷ୍ଣଙ୍କଠାରୁ ଗୁରୁ ପର୍ବର ଆସିଲା, କିନ୍ତୁ କୃଷ୍ଣଙ୍କର ରାଧା ପ୍ରେମା ଗୁରୁ ଆମେ ଶିଷ୍ୟ। ଇଏ ଯେଉଁ ପ୍ରେମ ବିଷୟ ତତ୍ତ୍ୱ ଯେ ରହିଛି ସେଥିରେ ମୋର ଗୁରୁ ହେଉଛନ୍ତି ରାଧାରାଣୀ। ତେଣୁ ଗୁରୁତତ୍ତ୍ୱର ସର୍ବୋଚ୍ଚ ଶିଖରରେ ରହିଲେ ରାଧାରାଣୀ, ଇଏ ହେଉଛି କଥାଟା, ରାଧାରାଣୀ ରହିଲେ ସର୍ବୋଚ୍ଚ ଶିଖରରେ। ତେଣୁ ଏ ଗୁରୁତତ୍ତ୍ୱର କଥା ଅଛି ଏଠି, କୃଷ୍ଣ ସେବକ ହିଁ ଗୁରୁ, କୃଷ୍ଣଙ୍କର ସର୍ବବିଧ ସେବାର ମୂଳ ଅଧିକାରୀ ଯେ ଶ୍ରୀମତୀ ବାସଭାନବୀ ଦେବୀ, ସୁତରାଂ ସେ ହିଁ ହେଉଛନ୍ତି ମୂଳ ଗୁରୁତତ୍ତ୍ୱ। କୃଷ୍ଣଙ୍କର ସେବା ଅଧିକାର ଏକମାତ୍ର ସେଇ ରାଧାରାଣୀ ଦେଇପାରିବେ, ଆଉ କିଏ ଦେଇପାରନ୍ତି ନା। କାରଣ କୃଷ୍ଣ ହେଉଛନ୍ତି ରାଧାଙ୍କର ସର୍ବସ୍ୱ, ରାଧାଙ୍କର ସର୍ବସ୍ୱ ହେଉଛନ୍ତି କୃଷ୍ଣ। ସେ ରାଧାଙ୍କ କୃପା ନ ମିଳିଲେ କୃଷ୍ଣ କୃଷ୍ଣ କିଛି ମିଳିବେ ନା, କୃଷ୍ଣ କୃଷ୍ଣ କଥା କିଛି ବୁଝିପାରିବ ନା ତୁମେ, ସେ କୃଷ୍ଣଙ୍କର ସେବା ଜମା କରିପାରିବ ନା। ସେବା ଅଧିକାର ଏକମାତ୍ର ସେହି ଦେଇପାରନ୍ତି ରାଧାଙ୍କୁ, ଗୋବିନ୍ଦାନନ୍ଦିନୀ ରାଧା ଗୋବିନ୍ଦ ସର୍ବସ୍ୱ, ଗୋବିନ୍ଦ ତାଙ୍କର ସର୍ବସ୍ୱ। ଏଇଥିପାଇଁ ଶ୍ରୀମତୀଙ୍କ ଛଡ଼ା ଆଉ କେହି ଗୁରୁ ହେଇପାରନ୍ତି ନା। ଶ୍ରୀମତୀ ବା ତାହାଙ୍କର କାୟଭୂୟ କ'ଣ ଗୁରୁତତ୍ତ୍ୱ ଉପରେ ବିରାଜ କଲେ, ଶ୍ରୀ ବାସଭାନଙ୍କ ନିଜ ଧନ ବ୍ୟତୀତ କୃଷ୍ଣ ସେବାରେ ଜୀବର ଅନ୍ୟ କୌଣସି ଗୁରୁ ନାହାନ୍ତି। ବାସଭାନବୀଙ୍କ ସହିତ ଯାହାଙ୍କର ସମ୍ବନ୍ଧ ନାହିଁ ସେ କୃଷ୍ଣ ସେବାର ଗୁରୁ ନୁହନ୍ତି, କୃଷ୍ଣ ବ୍ୟତୀତ ଇତର ତତ୍ତ୍ୱର ଗୁରୁ ଯେ କେହି ହେଇପାରନ୍ତି। କିନ୍ତୁ କୃଷ୍ଣ ଏହି ପୂର୍ଣ୍ଣ ତତ୍ତ୍ୱର ସେବାର ଅଧିକାର ଦେବାର କ୍ଷମତା ଏକମାତ୍ର ବାସଭାନବୀ ବା ତାହାଙ୍କର କାୟ ଗୁହ୍ୟ ବ୍ୟତୀତ ଆଉ କାହାରି ନାହିଁ। କାରଣ ଶ୍ରୀମତୀ ହିଁ କୃଷ୍ଣଙ୍କର ସର୍ବପ୍ରଧାନ ଏକମାତ୍ର ସେବିକା, ରାଧାନୁଗତ୍ୟ ବ୍ୟତୀତ କୃଷ୍ଣ ସେବା ହୁଏ ନା। କୃଷ୍ଣଙ୍କୁ ଯେଉଁମାନେ ସେବ୍ୟ ବୋଲି ବିଚାର କରିଛନ୍ତି ରାଧାଙ୍କୁ ସେମାନଙ୍କର ଗୁରୁ ବୋଲି ସ୍ୱୀକାର କରିବାକୁ ହେବ। ଉଜ୍ଜଳ ରସ ହିଁ ହଉ, ବାତ୍ସଲ୍ୟ ରସ ହଉ, ସଖ୍ୟ ହଉ, ଦାସ୍ୟ ହଉ ବା ଶାନ୍ତରଜ ହେଉ, କୃଷ୍ଣ ଯାହାଙ୍କର ସେବାରେ ବିଷ ବାସଭାନବୀ ସେଇମାନଙ୍କର ଗୁରୁ। ଶ୍ରୀମତୀଙ୍କୁ ବା ତାଙ୍କ ନିର୍ଦ୍ଦେଶକୁ ଲଙ୍ଘନ କରି କାହାର କୃଷ୍ଣ ସେବା ହୁଏ ନା। ଯେ କାମୁକ ସେ ଏଇ ମର୍ଯ୍ୟାଦା ଲଙ୍ଘନ କରିପାରନ୍ତି, କିନ୍ତୁ ବୃନ୍ଦାବନର ସମସ୍ତ ସେବକଙ୍କୁ ଏଇ ସେବା କୌଶଳ ଜଣା ଅଛି। ଲକ୍ଷ୍ମୀଦେବୀ କୃଷ୍ଣଙ୍କର ମାଧୁର୍ଯ୍ୟରେ ଆକୃଷ୍ଟ ହେଇ ସୁଦ୍ଧା ରାଧାନୁଗତ୍ୟ ନ ବୁଝି କୃଷ୍ଣ ଏବାର ବଞ୍ଚିତ ହୋଇଛନ୍ତି, ଆଉ କାହା କଥା କହିବା। ସେ କୃଷ୍ଣଙ୍କର ଐଶ୍ୱର୍ଯ୍ୟମୟ ପ୍ରକାଶ ବା ବିଳାସ ନାରାୟଣଙ୍କର ସେବିକା ହେଇଛନ୍ତି ଲକ୍ଷ୍ମୀ କୃଷ୍ଣଙ୍କର ନୁହେଁ ସେଇଥି ଯୋଗୁଁ ମାଧୁର୍ଯ୍ୟ ଲୀଳାମୟ ବିଗ୍ରହ ଶ୍ରୀକୃଷ୍ଣ ଚନ୍ଦ୍ରଙ୍କ ସେବାର ବୈଶିଷ୍ଟ୍ୟ ତାଙ୍କର ଉପଲବ୍ଧିର ବିଷୟ ହୁଏ ନା ଲକ୍ଷ୍ମୀଙ୍କର ଉପଲବ୍ଧିର ବିଷୟ ହୁଏ ନା କୃଷ୍ଣ ସେବାରେ ଶ୍ରୀମତୀଙ୍କର କୃପା ବ୍ୟତୀତ ଗତି ନାହିଁ ରାଧାରାଣୀଙ୍କର ସମ୍ବନ୍ଧ ଚ୍ୟୁତ ହୋଇ ରାଧାନାଥଙ୍କର ସେବା କରାଯାଏ ନା ବାର୍ଷଭାନ ବି ତାହାଙ୍କର କାୟ ବୁହ ଦ୍ୱାରା କୃଷ୍ଣ ସେବା ବିସ୍ତାର କରନ୍ତି ସେ ଯେପରି ଗୁରୁବସ୍ତୁ ତାହାଙ୍କର ଅଭିନ୍ନ କାୟ ବୁହ ଗଣ ସଖୀ ମଞ୍ଜରୀ ଗଣ ତଦ୍ରୁପ ଗୁରୁତତ୍ଵ ବାର୍ଷଭାନବୀଙ୍କର ଅଭିନ୍ନ ବିଗ୍ରହ ଶ୍ରୀ ଗୁରୁଦେବ ସେଇ ଗୁରୁଦେବ କୃଷ୍ଣ ସେବାର ଯୋଗ୍ୟତା ଅଧିକାର ଦାନ କରନ୍ତି ଏହି ସାମର୍ଥ୍ୟ ସୁଦ ଶ୍ରୀମତୀଙ୍କର ଅଭିନ୍ନ ତତ୍ତ୍ୱରେ ହିଁ ଅଛି ତାହାଙ୍କର ଶ୍ରୀଚରଣାଶ୍ରୟ କୃପା ବ୍ୟତୀତ ଜୀବ କୃଷ୍ଣ ସେବାର ଅଧିକାର ଜନ୍ମେ ନା ଗୁରୁତତ୍ଵ ଯେତେବେଳେ ବାର୍ଷଭାନଙ୍କ ସହିତ ଅଭିନ୍ନ ବିଚାରରେ ପ୍ରତିଷ୍ଠିତ ହେବ ପ୍ରୟୋଜନ ବିଚାରରେ ସେତେବେଳେ କୃଷ୍ଣ ପ୍ରେମ ଯାଏଁ ଲାଭ ହେବ ଯେଉଁ ସାଧକ ଗୁରୁତତ୍ଵ ବୁଝିଲେ ନାହିଁ ଶ୍ରୀ ଗୁରୁଦେବଙ୍କର ସ୍ୱରୂପ ନିର୍ଣ୍ଣୟ କରିପାରିଲେ ନାହିଁ ଭଜନ ପଥରେ ତାହାଙ୍କର ପଥ ନିର୍ଦ୍ଦେଶ ହୁଏ ନା ସାଧ୍ୟତତ୍ଵ ସେ ବୁଝିପାରନ୍ତି ନାହିଁ ସାଧ୍ୟତତ୍ଵ ହେଉଛି ପ୍ରେମ କାହାର ଭଜନ କରିବେ ସେ ଜାଣନ୍ତି ନାହିଁ ସେ ଅନ୍ଧକାରରେ ଗାଡ଼ି ବୁଲାଉଥାନ୍ତି ଅନ୍ଧକାରରେ ଗାଡ଼ି ବୁଲାଉଥାନ୍ତି ଘୁରି ବୁଲୁଛନ୍ତି ଗୁରୁତତ୍ଵରେ ଯେଉଁଠାରେ ରାଧାରାଣୀଙ୍କର ସମ୍ପର୍କ ଅଛି ସାଧ୍ୟତତ୍ଵ ସେଠାରେ ହେଉଛନ୍ତି ରାଧାନାଥ ରାଧାରାଣୀଙ୍କର ଯୁକ୍ତ ସହିତ ସମ୍ବନ୍ଧ ଯୁକ୍ତ ହେଲେ ହିଁ ରାଧାନାଥଙ୍କର ସେବା ହୋଇପାରିବ ବାର୍ଷଭାନୁଙ୍କର ଅନୁଗତ ଶ୍ରୀ ଗୁରୁଦେବଙ୍କର ଅନୁଗମନ ହିଁ ଭଜନ ଏଇଥିପାଇଁ ଗୁରୁ ସେବା ହିଁ ଶ୍ରୀମତୀଙ୍କ ସେବା ଶ୍ରୀମତୀଙ୍କର ସେବା ହିଁ ଗୁରୁ ସେବା ଅର୍ଥାତ୍ ଗୁରୁ ଦାସ୍ୟ ହିଁ କୃଷ୍ଣ ଦାସ୍ୟ ଏହି ବିଚାରରେ ସୃଷ୍ଟି ରୂପେ ପ୍ରତିଷ୍ଠିତ ଜନ ହିଁ କୃଷ୍ଣ ସେବା କରନ୍ତି ନହେଲେ କରିପାରିବେ ନା ଗୁରୁଦେବଙ୍କର ଏହି ଗୁରୁତ୍ୱ ଯାହାର ଉପଲବ୍ଧି ହୁଏ ନା ଏହି ସମ୍ବନ୍ଧ ଜ୍ଞାନ ତାହାଙ୍କର ଜାଗ୍ରତ ହୁଏ ନା ତାହାର ଭଜନ ହେବ କିପରି ହଁ ଗୁରୁତତ୍ଵ ଯେ ସମ୍ୟକ ରୂପେ ଅନୁଭବ କରିଛନ୍ତି ସେ ଗୁରୁଦେବଙ୍କୁ ରାଧା ଭିନ୍ନ ବିଗ୍ରହ ବୋଲି ଜାଣି ତତ୍ସେବା ଦ୍ୱାରା କୃଷ୍ଣ ସେବାରେ ବିଭୋର ହୋଇଛନ୍ତି ଗୁରୁଦେବ ଶ୍ରୀମତୀଙ୍କର ପ୍ରିୟଜନ ସୁଧା ଗୁରୁଦେବଙ୍କର ପ୍ରିୟ ସେବକ ଶ୍ରୀମତୀଙ୍କ ସ୍ନେହର ଆଦର ବାଲ୍ୟଜନ ଆମର ଗୁରୁଦେବଙ୍କର ଗୁରୁ ଶ୍ରୀ ବାସଭାନବୀ ଏହି କଥା ଯେ କହିପାରନ୍ତି ରାଧାନାଥଙ୍କ ସେବାରେ ସେ ପ୍ରତିଷ୍ଠା ଲାଭ କରିଛନ୍ତି ଯାହାଙ୍କର ଗୁରୁ ପରମ୍ପରାରେ ଆଦି ସ୍ଥାନରେ ବାସଭାନବୀ ଦେବୀ ଅଛନ୍ତି ସେ ହିଁ ବ୍ରଜ ସେବାର ଅଧିକାରୀ ସେ ହିଁ ରାଧାନାଥଙ୍କର ଦାସ ଗୌର ସୁନ୍ଦର ରାଧାଭାବ ଦୁଇ ଶିଶୁଭଳି ତନୁ ଏଇଥିପାଇଁ ଗୌର ସୁନ୍ଦର ଯେଉଁ ସେବକ ସମ୍ପ୍ରଦାୟର ପରିଚାଳକ ଗୁରୁତତ୍ଵ ସେହି ଶୁଦ୍ଧ ସମାଜରେ ଅବିମିଶ୍ର ଧାରାରେ ପ୍ରବାହିତ ହୋଇଛି ଗୌର ସୁନ୍ଦର ରାଧାଭାବ ସମାଯୁକ୍ତ ସେଇଥିପାଇଁ ଗୌରାଙ୍ଗ କ'ଣ ରାଧାଙ୍ଗ ଜନ ସେମାନେ ଏହି ବିଶୁଦ୍ଧ ଗୌରାଙ୍ଗ ଗୌରୀୟ ଧାରାରେ ଯେ ଗୁରୁତତ୍ଵ ନିର୍ଦ୍ଧାରିତ କରିଛନ୍ତି ସେ ଗୌର ସୁନ୍ଦରଙ୍କର ମାଧୁର୍ଯ୍ୟ ବିଗ୍ରହ ଶ୍ୟାମ ସୁନ୍ଦରଙ୍କର ସେବାରେ ପ୍ରତିଷ୍ଠା ଲାଭ କରିଛନ୍ତି ଏକମାତ୍ର ଶ୍ରୀବାର୍ଷଭାନୀଙ୍କର ଧାରାରେ ହିଁ କୃଷ୍ଣ ସେବା ଅଧିକାର ସୁଦ ଶ୍ରୀମତୀଙ୍କର ନିଜ ଜନ ହିଁ ରାଧାକାନ୍ତ ସେବାରେ ଗୁରୁତତ୍ଵ ଅନର୍ଥଯୁକ୍ତ ଅବସ୍ଥାରେ ଅନର୍ଥ ମୁକ୍ତ ଅବସ୍ଥାରେ ଗୁରୁଦେବଙ୍କର ଦର୍ଶନ ଭେଦ ଅଛି ଅନର୍ଥଯୁକ୍ତ ଅବସ୍ଥାରେ ଭୋଗ୍ୟ ଜାତୀୟ ଦର୍ଶନ ଅନର୍ଥ ମୁକ୍ତ ଅବସ୍ଥାରେ ଯୋଗ୍ୟ ଦର୍ଶନ ହୁଏ ଏ ଭେଦ ଅଛି।